ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରତିବର୍ଷ ଅତି କମ୍ରେ 5,000 ଟଙ୍କାର ଖଦି ଉତ୍ପାଦ କିଣିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ବୈଦ୍ୟୁତିକ ଉପକରଣ ଉତ୍ପାଦନ ଯୋଜନାରେ ହସ୍ତଗତ ହୋଇଛି 1,15,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ନିବେଶ ପ୍ରସ୍ତାବ. ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଗଲା ଜାତୀୟ ଧନ୍ୱନ୍ତରୀ ଆୟୁର୍ବେଦ ପୁରସ୍କାର 2025. ଛତିଶଗଡ଼ ବିଜାପୁର ଜିଲ୍ଲାରେ 103 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଅହମ୍ମଦାବାଦ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 2 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 121 ରନ୍. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ପ୍ରତିବର୍ଷ ଅତି କମ୍ରେ 5,000 ଟଙ୍କାର ଖଦି ଉତ୍ପାଦ କିଣିବାକୁ ଆହ୍ୱାନ ଦେଇଛନ୍ତି. ଏଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ସହ ଅର୍ଥନୈତିକ ପ୍ରଗତି ହାସଲ ହେବ ବୋଲି ଶ୍ରୀ ଶାହା କହିଛନ୍ତି. ନୂଆଦିଲ୍ଲୀରେ ଆଜି ଖଦି ଉତ୍ପାଦ ଉପରେ ଦେଶବ୍ୟାପୀ ରିହାତି ବିକ୍ରୟ ଆରମ୍ଭ କରିବା ପରିପ୍ରେକ୍ଷୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 5 ଗୁଣ ବୃଦ୍ଧି ପାଇଛି. 33,000 କୋଟି ଟଙ୍କାରୁ ବୃଦ୍ଧି ପାଇ ଏହା 1,70,000 କୋଟି ଟଙ୍କାରୁ ଅଧିକ ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଦେଶୀ ଚିନ୍ତାଧାରା ପ୍ରୋହାହନ ପ୍ରଦାନ କରିବା ସହ ଦେଶବାସୀଙ୍କୁ ଅର୍ଥନୈତିକ ବିକାଶରେ ସହଭାଗୀ ହେବାକୁ ପ୍ରେରଣା ଦେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି. ଖଦି ମହୋତ୍ସବ 2025 ଅବସରରେ ଆଜିଠାରୁ ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ଖଦି ପୋଷାକ ଉପରେ 20% ଏବଂ ଖଦି ଗ୍ରାମୋଦ୍ୟୋଗ ଉତ୍ପାଦ ଉପରେ 10% ରିହାତି ପ୍ରଦାନ କରାଯାଉଛି. ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 156ତମ ଜନ୍ମବାର୍ଷିକୀ ଅବସରରେ ସମଗ୍ର ଦେଶ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି. ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଆଜି ସନ୍ଧ୍ୟାରେ ଗାନ୍ଧି ସ୍କୃତି ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେଇ ବାପୁଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି. ଭଜନ ଗାୟକ ଅନୁପ ଜଲୋଟ୍ଟା ଏବଂ ବହୁ ବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ଅବସରରେ ଭଜନ ପାଠ କରିଥିଲେ. ଆଜିର ଦିବସକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି. ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବୈଦ୍ୟୁତିକ ଉପକରଣ ଉତ୍ପାଦନ ଯୋଜନାରେ ଘରୋଇ ଏବଂ ଆନ୍ତର୍ଜାତିକ ଶିଳ୍ପ ସଂସ୍ଥା ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି. ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ଅଧୀନରେ ସରକାରଙ୍କୁ 1,15,351 କୋଟି ଟଙ୍କାର ନିବେଶ ଆବେଦନପତ୍ର ମିଳିଛି. ଶ୍ରୀ ବୈଷ୍ଣବ କହିଛନ୍ତି, ଗତ 30 ତାରିଖ ଆବେଦନ କରିବାର ଶେଷ ତାରିଖ ସୁଦ୍ଧା ଏହି ନିବେଶ ପ୍ରସ୍ତାବ ହସ୍ତଗତ ହୋଇଛି. ଗତ 11 ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଶ୍ୱାସ ନିବେଶ, ନିଯୁକ୍ତି ଏବଂ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଛି. ଶ୍ରୀ ବୈଷ୍ଣବ କହିଛନ୍ତି, 69,350 କୋଟି ଟଙ୍କା ନିବେଶ ଆଧାରରେ ଏହି ଆବେଦନପତ୍ରଗୁଡ଼ିକ ହସ୍ତଗତ ହୋଇଛି. ଏହା ବ୍ୟତୀତ 4,56,500 କୋଟି ଟଙ୍କାର ଉତ୍ପାଦନ ଲକ୍ଷ୍ୟ ପାଇଁ 10,00,000 କୋଟି ଟଙ୍କାର ଅଧିକ ମୂଲ୍ୟର ଉତ୍ପାଦନ ନେଇ ପ୍ରସ୍ତାବ ମିଳିଛି.
माननीय प्रधानमंत्री श्री नरेंद्र मोदी जी का जो इलेक्ट्रॉनिक्स मैन्युफैक्चरिंग पर फोकस है और जो पिछले 11 वर्षों में जो ट्रस्ट डेवलप हुआ है दुनिया भर का भारत पर, ये ट्रस्ट इट्स रिजल्टिंग इनटू इन्वेस्टमेंट, एम्प्लॉयमेंट एंड एक्स्ट्रा प्रोडक्शन अगेंस्ट अ टारगेट विच वॉज अगेन अ वेरी एम्बिशियस टारगेट वी हैव टेकन ऑफ 59,350 करोड़ रुपीज इन्वेस्टमेंट. वी हैव रिसीव्ड एप्लीकेशंस फॉर 1,15,351 करोड़ अगेंस्ट अ प्रोडक्शन टारगेट ऑफ 4,56,500 crore, 4.5 lakh crore. We have received production estimates more than 10 lakh 34,000 crore. So that is more than double what we had targeted.
ଶ୍ରୀ ବୈଷ୍ଣବ କହିଛନ୍ତି, ଏହାଦ୍ୱାରା ଦେଶରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି କ୍ଷେତ୍ର ଗତିଶୀଳ ହେବ. ଗତ ମେ ମାସ ପହିଲାରୁ 3 ମାସ ପର୍ଯ୍ୟନ୍ତ ଆବେଦନପତ୍ର ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା, ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଥିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ମାସ 22 ତାରିଖରେ ଘୋଷିତ ହୋଇଥିବା ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ବିଭିନ୍ନ ବର୍ଗଙ୍କୁ ସୁଫଳ ପ୍ରଦାନ କରୁଛି. ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିଛି. ସାମଗ୍ରୀ ଏବଂ ସେବା ଉପରେ ଟିକସ ହାର ହ୍ରାସ ନାଗରିକଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛି. ପର୍ଯ୍ୟଟନ କ୍ଷେତ୍ରରେ ଜିଏସ୍ଟି ହାର ହ୍ରାସ ସମ୍ପର୍କରେ ଆଜି ଆସନ୍ତୁ ଜାଣିବା. ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ସରକାର ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁଲଭ କରିବା ସହ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି. ଜିଏସ୍ଟି ହାର ହ୍ରାସ ଦ୍ୱାରା କାରିଗର ଏବଂ ସାଂସ୍କୃତିକ ଶିଳ୍ପ ସୁଫଳ ପାଉଛନ୍ତି. ଦୈନିକ 7,500 ଟଙ୍କାରୁ କମ୍ ମୂଲ୍ୟର ହୋଟେଲ୍ କୋଠରୀ ଉପରେ ଜିଏସ୍ଟି ହାର 12% ସାତରୁ ପାଞ୍ଚ ପ୍ରତିଶତକୁ ହ୍ରାସ କରାଯାଇଛି। ଜିଏସ୍ଟି ହାର ହ୍ରାସ ଯୋଗୁଁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କର ଭାରତ ପ୍ରତି ଆକର୍ଷଣ ବୃଦ୍ଧି ପାଉଛି। ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପ୍ରଦୂଷଣ ହ୍ରାସରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆୟୁର୍ବେଦ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଧନ୍ୱନ୍ତରୀ ଆୟୁର୍ବେଦ ପୁରସ୍କାର 2025 ପ୍ରଦାନ କରାଯାଇଛି। ପୁରସ୍କୃତଙ୍କ ମଧ୍ୟରେ ପ୍ରଫେସର ବନୱାରୀଲାଲ ଗୌର, ବୈଦ୍ୟ ନୀଲକନ୍ଦନ ମୁସ୍ ଇଟି ଏବଂ ବୈଦ୍ୟ ଭାବନା ପ୍ରସାର ଅଛନ୍ତି। ଶିକ୍ଷକ, ପାରମ୍ପରିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ଆୟୁର୍ବେଦ କ୍ଷେତ୍ରରେ ଏହି ପୁରସ୍କାର ବିଜେତା ଦୀର୍ଘଦିନର ଅଭିଜ୍ଞତା ଲବ୍ଧ ଜ୍ଞାନର ପରିଚୟ ପ୍ରଦାନ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ପୁରସ୍କାର ବ୍ୟକ୍ତିଗତ ଭାବେ ଆୟୁର୍ବେଦର ବିକାଶ, ସଂରକ୍ଷଣ ଏବଂ ଅଗ୍ରଣୀ ଭୂମିକା ନିମନ୍ତେ ପ୍ରଦାନ କରାଯାଇଥାଏ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରେ ପରିବର୍ତ୍ତନ ଓ ପ୍ରଗତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସ୍ୱତନ୍ତ୍ର ସେବା ପର୍ବ କାର୍ଯ୍ୟକ୍ରମରେ ଆଜି ଆସନ୍ତୁ ଶୁଣିବା ଅପରେସନ୍ ସିନ୍ଦୁର ମାଧ୍ୟମରେ ଜାତୀୟ ସୁରକ୍ଷା, ସାମରିକ ଶକ୍ତି ଏବଂ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ଉତ୍କର୍ଷ ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ ସରକାର କରିଥିବା ପ୍ରଦର୍ଶନ ସମ୍ପର୍କରେ।
ଭାରତ କେବଳ ଏକ ଶାନ୍ତିପ୍ରିୟ ରାଷ୍ଟ୍ର ଭାବରେ ନୁହେଁ, ବରଂ ଏକ ଦୃଢ଼, ନିର୍ଣ୍ଣାୟକ ଓ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ଦେଶ ଭାବରେ ବିଶ୍ୱସ୍ତରରେ ପରିଗଣିତ ହେଉଛି। ଲୋକସଭାରେ ଅପରେସନ୍ ସିନ୍ଦୁର ଉପରେ ହୋଇଥିବା ସ୍ୱତନ୍ତ୍ର ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ସାମରିକ ପଦକ୍ଷେପ ଭାରତର ପରିବର୍ତ୍ତିତ ପ୍ରତିଛବିକୁ ବିଶ୍ୱସ୍ତରରେ ପ୍ରତିପାଦନ କରିଛି।
निर्धारित लक्ष्य के साथ हमारी सेना ने ले लिया। पहले जहां कभी नहीं गए थे वहां हम पहुंचे। पाकिस्तान के कोने कोने में आतंकी अड्डों को धुआं धुआं कर दिया।
ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତୀୟ ସଶସ୍ତ ବାହିନୀ ଏହାର ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଦକ୍ଷତାକୁ ପ୍ରଦର୍ଶନ କରିଥିଲା। ସ୍ୱଦେଶୀ ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଏହି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ପ୍ରମୁଖ ରଣନୈତିକ ପ୍ରତିଷ୍ଠାନଗୁଡ଼ିକ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମହେନ୍ଦ୍ର କୁମାର ମାଝୀ।
ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଜି 103 ଜଣ ମାଓବାଦୀ ସୁରକ୍ଷା ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 23 ଜଣ ମହିଳା ଅନ୍ତର୍ଭୁକ୍ତ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 49 ଜଣଙ୍କ ଉପରେ ମିଳିତ ଭାବେ 1,06,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଭିନ୍ନ ମାଓ କାର୍ଯ୍ୟକଳାପରେ ଗତ କିଛି ବର୍ଷ ଧରି ଏହି ମାଓବାଦୀମାନେ ଜଡ଼ିତ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ଅଧୀନରେ ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ 50,000 ଟଙ୍କା ଲେଖାଏଁ ସହାୟତାମୂଳକ ରାଶି ପ୍ରଦାନ କରାଯାଇଛି। ଚଳିତ ବର୍ଷ ବିଜାପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ 410 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ 421 ଜଣ ଗିରଫ ହୋଇଛନ୍ତି। ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଏପର୍ଯ୍ୟନ୍ତ 137 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୁରକ୍ଷା ବାହିନୀ ସୂତ୍ରରୁ ଜଣାପଡ଼ିଛି। ଅହମ୍ମଦାବାଦ ଟେଷ୍ଟରେ ଆଜିର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ତା'ର ପ୍ରଥମ ଇନିଂସରେ 2 ୱିକେଟ୍ ବିନିମୟରେ 121 ରନ୍ ସଂଗ୍ରହ କରିଛି। କେଏଲ୍ ରାହୁଲ 53 ରନ୍ ଏବଂ ଅଧିନାୟକ ଶୁଭମନ ଗିଲ୍ 18 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ୱେଷ୍ଟଇଣ୍ଡିଜ୍ ଦୁଇଟିକିଆ ଚଳିତ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 162 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ 4, ଯଶପ୍ରୀତ ବୁମ୍ରା 3, କୁଲଦୀପ ଯାଦବ 2 ଏବଂ ୱାଶିଂଟନ୍ ସୁନ୍ଦର 1 ୱିକେଟ୍ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରତିବର୍ଷ ଅତି କମ୍ରେ 5,000 ଟଙ୍କାର ଖଦି ଉତ୍ପାଦ କିଣିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବୈଦ୍ୟୁତିକ ଉପକରଣ ଉତ୍ପାଦନ ଯୋଜନାରେ ହସ୍ତଗତ ହୋଇଛି 1,15,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ନିବେଶ ପ୍ରସ୍ତାବ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଗଲା ଜାତୀୟ ଧନ୍ୱନ୍ତରି ଆୟୁର୍ବେଦ ପୁରସ୍କାର 2025। ଛତିଶଗଡ଼ ବିଜାପୁର ଜିଲ୍ଲାରେ 103 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଅହମ୍ମଦାବାଦ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 2 ୱିକେଟ୍ରେ ସଂଗ୍ରହ କରିଛି 121 ରନ୍।